ଦ୍ୱିତୀୟ ବଂଶାବଳୀ ଅଧ୍ୟାୟ 32। ଏହି ସକଳ ଘଟଣା ଓ ବିଶ୍ୱସ୍ତତାର କର୍ମ ଉତ୍ତାରେ ଅସୁରର ରାଜା ସନହେରିବ ଆସି ଜିହୁଦାରେ ପ୍ରବେଶ କଲା ଓ ପ୍ରାଚୀର ବେଷ୍ଟିତ ନଗର ବିରୁଦ୍ଧରେ ଛାଉଣି ସ୍ଥାପନ କରି ତାହା ସବୁ ଆପଣା ପାଇଁ ଲାଭ କରିବାକୁ ବିଚାର କଲା। ପୁଣି ସନହେରିବ ଆସିଅଛି ଓ ଜିରୁସାଲମ ବିରୁଦ୍ଧରେ ଯୁଦ୍ଧ କରିବାକୁ ମନସ୍ଥ କରିଅଛି। ହିଜକିଆ ଏହା ଦେଖନ୍ତେ ସେ ନଗରର ବହିସ୍ଥିତ ନିର୍ଝର ସବୁ ବନ୍ଦ କରିବା ପାଇଁ ଆପଣାର ଅଧିପତି ଓ ବଳବାନ ଲୋକଙ୍କ ସହିତ ମନ୍ତ୍ରଣା କଲେ ଆଉ ସେମାନେ ତାଙ୍କର ସାହାଯ୍ୟ କଲେ। ଏଣୁ ଅସୁର ରାଜଗଣ ଆସି କାହିଁକି ଅନେକ ଜଳ ପାଇବେ ଏହା କହି ଅସଂଖ୍ୟ ଲୋକ ଏକତ୍ରିତ ହୋଇ ସମସ୍ତ ଝର ଓ ଦେଶ ମଧ୍ୟ ବାହି ସ୍ରୋତ ବନ୍ଦ କଲେ। ପୁଣି ସେ ସାହସ ବାନ୍ଧି ସମସ୍ତ ଭଗ୍ନ ପ୍ରାଚୀର ନିର୍ମାଣ କରି ଦୁର୍ଗ ସମାନ ଓ ବହିସ୍ଥିତ ଅନ୍ୟ ପ୍ରାଚୀର ସମାନ ଉଚ୍ଚ କଲେ ଓ ଦାଉଦନଗରସ୍ଥ ମିଲୋ ଦୃଢ଼ କଲେ ଆଉ ବିସ୍ତର ଅସ୍ତ୍ର ଓ ଢାଲ ପ୍ରସ୍ତୁତ କଲେ। ଆଉ ସେ ଲୋକମାନଙ୍କ ଉପରେ ସେନାପତି ନିଯୁକ୍ତ କଲେ ଓ ନଗର ଦ୍ୱାର ଛକରେ ଆପଣା ନିକଟରେ ସେମାନଙ୍କୁ ଏକତ୍ର କରି ସେମାନଙ୍କୁ ଚିତ୍ତପ୍ରବୋଧକ ବାକ୍ୟ କହିଲେ, ବଳବାନ ଓ ସାହସିକ ହୁଅ, ଅସୁରର ରାଜା ଓ ତାହାର ସଙ୍ଗୀ ସମସ୍ତ ଜନତା ସକାଶୁ ଭୀତ କି ନିରାଶ ନ ହୁଅ, କାରଣ ତାହାର ସହାୟ ଅପେକ୍ଷା ଆମ୍ଭମାନଙ୍କ ସହାୟ ମହାନ, ମାଂସର ବାହୁ ତାହାର ସହାୟ, ମାତ୍ର ଆମ୍ଭମାନଙ୍କର ସାହାଯ୍ୟ କରିବାକୁ ଓ ଆମ୍ଭମାନଙ୍କ ପକ୍ଷରେ ଯୁଦ୍ଧ କରିବାକୁ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଆମ୍ଭମାନଙ୍କ ସହାୟ ଅଛନ୍ତି। ଏଥିରେ ଲୋକମାନେ ଜିହୁଦା ରାଜା ହିଜକିଆଙ୍କ ବାକ୍ୟରେ ନିର୍ଭର ରଖିଲେ। ଏଥିଉତ୍ତାରେ ଅସୁରର ରାଜା ସନହେରିବ ଓ ତାହା ସଙ୍ଗେ ତାହାର ସୈନ୍ୟସାମନ୍ତ ଲାଖିସ୍ ନଗର ସମ୍ମୁଖରେ ଥିବାବେଳେ ସେ ଜିରୁସାଲମକୁ ଜିହୁଦାର ରାଜା ହିଜକିଆଙ୍କ ନିକଟକୁ ଓ ଜିରୁସାଲମରେ ଉପସ୍ଥିତ ସମଗ୍ର ଜିହୁଦା ନିକଟକୁ ଆପଣା ଦାସଗଣ ପଠାଇ କହିଲା, ଅସୁରର ରାଜା ସନହେରିବ ଏହି କଥା କହନ୍ତି, ତୁମେମାନେ କାହିଁରେ ନିର୍ଭର ରଖି ଅବରୋଧ କାଳରେ ଜିରୁସାଲମରେ ରହୁଅଛ? ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଅସୁର ରାଜାର ହସ୍ତରୁ ଆମ୍ଭମାନଙ୍କୁ ଉଦ୍ଧାର କରିବେ ବୋଲି ଦୁର୍ଭିକ୍ଷରେ ଓ ତୃଷାରେ ମରିବା ପାଇଁ ତୁମମାନଙ୍କୁ ସମର୍ପି ଦେବାକୁ କ'ଣ ହିଜକିଆ ମଣାଉନାହାନ୍ତି? ଏହି ହିଜକିଆ ତାହାଙ୍କ ଉଚ୍ଚସ୍ଥଳୀ ଓ ଯଜ୍ଞବେଦି ସବୁ ଦୂର କରି ଜିହୁଦା ଓ ଜିରୁସାଲମକୁ ଆଜ୍ଞା କରି କି କହିନାହିଁ, ତୁମେମାନେ ଏକ ଯଜ୍ଞବେଦି ସମ୍ମୁଖରେ ପ୍ରଣାମ କରିବ ଓ ତହିଁ ଉପରେ ଧୂପ ଜୋଳାଇବ। ମୁଁ ଓ ମୋ ପିତୃଲୋକମାନେ ଏହିସବୁ ଦେଶର ଲୋକମାନଙ୍କ ପ୍ରତି ଯାହା କରିଅଛୁ ତାହା କି ତୁମେମାନେ ଜାଣ ନାହିଁ? ସେହିସବୁ ଦେଶସ୍ଥ ଗୋଷ୍ଠୀମାନଙ୍କ ଦେବଗଣ କି କୌଣସି ରୂପେ ଆମ୍ଭ ହସ୍ତରୁ ଆପଣା ଆପଣା ଦେଶ ଉଦ୍ଧାର କରିପାରିଲେ? ମୋ ପିତୃଲୋକମାନେ ଯେଉଁ ଗୋଷ୍ଠୀମାନଙ୍କୁ ନିଶେଷରେ ବିନାଶ କଲେ ସେମାନଙ୍କ ଦେବଗଣ ମଧ୍ୟରୁ କିଏ ଆପଣା ଲୋକଙ୍କୁ ମୋ ହସ୍ତରୁ ଉଦ୍ଧାର କରିପାରିଅଛି ଯେ ତୁମମାନଙ୍କ ପରମେଶ୍ୱର ତୁମମାନଙ୍କୁ ମୋ ହସ୍ତରୁ ଉଦ୍ଧାର କରିପାରିବେ? ଏହେତୁ ହିଜକିଆ ତୁମମାନଙ୍କୁ ନ ଭୁଲାଉ କି ଏ ରୂପ ନ ମଣାଉ କି ବା ତୁମେମାନେ ତାହାକୁ ବିଶ୍ୱାସ ନ କର, କାରଣ କୌଣସି ଦେଶର କି ରାଜ୍ୟର ଦେବତା ଆପଣା ଲୋକମାନଙ୍କୁ ମୋ ହସ୍ତରୁ ଓ ମୋ ପିତୃଲୋକଙ୍କ ହସ୍ତରୁ ଉଦ୍ଧାର କରିପାରିନାହିଁ। ତେ ତୁମମାନଙ୍କ ପରମେଶ୍ୱର କି ତୁମମାନଙ୍କୁ ମୋ ହସ୍ତରୁ ଉଦ୍ଧାର କରିପାରିବେ? ପୁଣି ତାହାର ଦାସମାନେ ସଦାପ୍ରଭୁ ପରମେଶ୍ୱରଙ୍କ ବିରୁଦ୍ଧରେ ଓ ତାହାଙ୍କ ଦାସ ହିଜକିଆଙ୍କ ବିରୁଦ୍ଧରେ ଆହୁରି ଅନେକ କଥା କହିଲେ। ମଧ୍ୟ ସେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କର ନିନ୍ଦା କରିବାକୁ ଓ ତାହାଙ୍କ ବିରୁଦ୍ଧରେ କଥା କହିବାକୁ ଏହିପରି ପତ୍ରମାନ ଲେଖିଲା, ଯଥା ନାନା ଦେଶୀୟ ଲୋକମାନଙ୍କ ଦେବଗଣ ଯେପରି ଆପଣା ଲୋକମାନଙ୍କୁ ମୋ ହସ୍ତରୁ ଉଦ୍ଧାର କରିନାହାନ୍ତି, ସେପରି ହିଜକିଆର ପରମେଶ୍ୱର ଆପଣା ଲୋକମାନଙ୍କୁ ମୋ ହସ୍ତରୁ ଉଦ୍ଧାର କରିବେ ନାହିଁ। ଆଉ ଜିରୁସାଲମର ଯେଉଁ ଲୋକମାନେ ପ୍ରାଚୀର ଉପରେ ଥିଲେ ସେମାନଙ୍କୁ ଭୟାର୍ତ୍ତ ଓ ବ୍ୟାକୁଳ କରି ନଗର ହସ୍ତଗତ କରିବା ପାଇଁ ସେମାନେ ଜିହୁଦୀ ଭାଷାରେ ଉଚ୍ଚେଶ୍ୱରରେ ଡାକି କହିଲେ, ଆଉ ପୃଥିବୀସ୍ଥ ନାନା ଗୋଷ୍ଠୀମାନଙ୍କର ମନୁଷ୍ୟ ହସ୍ତକୃତ ଦେବଗଣ ବିରୁଦ୍ଧରେ କଥା କହିବା ତୁଲ୍ୟ ସେମାନେ ଜିରୁସାଲମର ପରମେଶ୍ୱରଙ୍କ ବିରୁଦ୍ଧରେ କଥା କହିଲେ। ଏଥିରେ ହିଜକିଆ ରାଜା ଓ ଆମସର ପୁତ୍ର ଜିସାୟ ଏ ସକାଶୁ ପ୍ରାର୍ଥନା କରି ସ୍ୱର୍ଗ ଆଡ଼େ ଡାକ ପକାଇଲେ, ତହିଁରେ ସଦାପ୍ରଭୁ ଏକ ଦୂତ ପ୍ରେରଣ କରି ଅସୁର ରାଜାର ଛାଉଣି ମଧ୍ୟରେ ମହାବିକ୍ରମଶାଳୀ ଲୋକ ସମସ୍ତଙ୍କୁ ଆଉ ପ୍ରଧାନ ଓ ସେନାପତିମାନଙ୍କୁ ଉଚ୍ଛିନ୍ନ କଲେ। ତହିଁରେ ସେ ଲଜ୍ଜିତ ମୁଖ ହୋଇ ଆପଣା ଦେଶକୁ ଫେରିଗଲା। ତହିଁ ଉତ୍ତାରେ ସେ ଆପଣା ଦେବ ମନ୍ଦିରକୁ ଆସନ୍ତେ ତାହାର କେତେକ ଔରସଜାତ ସେଠାରେ ତାହାକୁ ଖଡ଼ଗରେ ବଧ କଲେ। ଏହିରୂପେ ସଦାପ୍ରଭୁ ହିଜକିଆଙ୍କୁ ଓ ଜେରୁସାଲମ ନିବାସୀମାନଙ୍କୁ ଅସୁରର ରାଜା ସନହେରିଭ ହସ୍ତରୁ ଓ ଅନ୍ୟ ସମସ୍ତଙ୍କ ହସ୍ତରୁ ଉଦ୍ଧାର କଲେ। ପୁଣି ଚତୁର୍ଦ୍ଦିଗରୁ ସେମାନଙ୍କୁ ପଥ ଦେଖାଇଲେ। ତହିଁରେ ଅନେକ ଜେରୁସାଲମକୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉପହାର ଆଣିଲେ ଓ ଜିହୁଦାର ରାଜା ହିଜକିଅଙ୍କ ନିକଟକୁ ବହୁମୂଲ୍ୟ ପଦାର୍ଥ ଆଣିଲେ। ତେଣୁ ସେ ସେହି ସମୟଠାରୁ ସମଗ୍ର ଗୋଷ୍ଠୀର ଦୃଷ୍ଟିରେ ଉନ୍ନତ ହେଲେ। ସେହି ସମୟରେ ହିଜକିଅଙ୍କ ସାଂଘାତିକ ପୀଡ଼ା ହୋଇଥିଲା। ପୁଣି ସେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରନ୍ତେ, ସେ ତାଙ୍କୁ ଉତ୍ତର ଓ ଏକ ଚିହ୍ନ ଦେଲେ। ମାତ୍ର ହିଜକିଅ ଆପଣା ପ୍ରତି କୃତ ମଙ୍ଗଳ ଅନୁସାରେ ପ୍ରତିଦାନ କଲେ ନାହିଁ, କାରଣ ତାଙ୍କର ଅନ୍ତଃକରଣ ଗର୍ବିତ ହେଲା, ଏହେତୁ ତାଙ୍କ ଉପରେ ପୁଣି ଜିହୁଦା ଓ ଜେରୁସାଲମ ଉପରେ କୋପ ଉପସ୍ଥିତ ହେଲା। ତଥାପି ଆପଣା ଅନ୍ତଃକରଣର ଗର୍ବ ସକାଶୁ ହିଜକିଅ ଓ ଜେରୁସାଲମ ନିବାସୀମାନେ ଆପଣମାନଙ୍କୁ ନମ୍ର କଲେ। ତେଣୁ ହିଜକିଅଙ୍କର ସମୟରେ ସେମାନଙ୍କ ଉପରେ ସଦାପ୍ରଭୁଙ୍କ କୋପ ଉପସ୍ଥିତ ହେଲା ନାହିଁ। ଆଉ ହିଜକିଅଙ୍କର ଅତି ପ୍ରଚୁର ସମ୍ପଦ ଓ ସମ୍ଭ୍ରମ ଥିଲା। ପୁଣି ସେ ରୂପା ଓ ସୁନା ଓ ବହୁମୂଲ୍ୟ ପ୍ରସ୍ତର ଓ ସୁଗନ୍ଧି ଦ୍ରବ୍ୟ ଓ ଢାଲ ଓ ସର୍ବପ୍ରକାର ମନୋହର ପାତ୍ର ନିମନ୍ତେ ଭଣ୍ଡାର ପ୍ରସ୍ତୁତ କଲେ। ମଧ୍ୟ ଉତ୍ପନ୍ନ ଶସ୍ୟ ଓ ଦ୍ରାକ୍ଷାରସ ଓ ତୈଳ ନିମନ୍ତେ ଭଣ୍ଡାର, ପୁଣି ସର୍ବପ୍ରକାର ପଶୁ ନିମନ୍ତେ ଶାଳା ଓ ମେଷପଲ ନିମନ୍ତେ ଖୁଆଡ଼ ପ୍ରସ୍ତୁତ କଲେ। ଆହୁରି ସେ ଆପଣା ନିମନ୍ତେ ନାନା ନଗର ଓ ଗୋମେଷାଦି ବିସ୍ତର ପଶୁଧନ ଆୟୋଜନ କଲେ, କାରଣ ପରମେଶ୍ୱର ତାଙ୍କୁ ବହୁତ ସମ୍ପତ୍ତି ଦେଇଥିଲେ। ଏହି ହିଜକିଅ ମଧ୍ୟ ଗିହନସ୍ଥିତ ଉଚ୍ଚତର ଜଳଝର ବନ୍ଦ କରି ତାହା ସଳଖ ପଥରେ ଦାଉଦନଗରର ପଶ୍ଚିମ ପାର୍ଶ୍ୱକୁ ଆଣିଲେ। ପୁଣି ହିଜକିଅ ଆପଣାର ସମସ୍ତ କାର୍ଯ୍ୟରେ କୃତକାର୍ଯ୍ୟ ହେଲେ। ତଥାପି ଦେଶରେ ଯେଉଁ ଅଦ୍ଭୁତ କାର୍ଯ୍ୟ ହୋଇଥିଲା ତହିଁର ବିବରଣ ପଚାରିବା ନିମିତ୍ତ ତାଙ୍କ ନିକଟକୁ ବାବିଲୀୟ ଅଧିପତିମାନଙ୍କ ପ୍ରେରିତ ଦୂତମାନଙ୍କ କାର୍ଯ୍ୟ ସମ୍ବନ୍ଧରେ ଯେପରି ସେ ଆପଣା ଅନ୍ତଃକରଣର ସମସ୍ତ ଭାବ ଜାଣିପାରିବେ, ଏଥିପାଇଁ ପରମେଶ୍ୱର ତାଙ୍କର ପରୀକ୍ଷା ନେବା ସକାଶେ ତାଙ୍କୁ ଛାଡ଼ିଦେଲେ। ଏହି ହିଜକିଅଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସୁକ୍ରିୟା ଜିହୁଦାର ଓ ଇସ୍ରାଏଲ୍ର ରାଜାମାନଙ୍କ ଇତିହାସ ପୁସ୍ତକ ଅନ୍ତର୍ଗତ ଆମସ୍ର ପୁତ୍ର ଜିସାୟ ଭବିଷ୍ୟତ ବକ୍ତାର ଦର୍ଶନ ପୁସ୍ତକରେ ଲେଖା ଅଛି। ଅନନ୍ତର ହିଜକିଅ ଆପଣା ପିତୃଲୋକଙ୍କ ସହିତ ଶୟନ କଲେ। ତହିଁରେ ଲୋକମାନେ ଦାଉଦ ସନ୍ତାନଗଣର କବରସ୍ଥାନର ଊର୍ଦ୍ଧ୍ୱଗାମୀ ପଥ ପାର୍ଶ୍ୱରେ ତାଙ୍କୁ କବର ଦେଲେ। ପୁଣି ତାଙ୍କର ମରଣ ସମୟରେ ସମଗ୍ର ଜିହୁଦା ଓ ଜେରୁସାଲମ ନିବାସୀମାନେ ତାଙ୍କର ସମ୍ମାନ କଲେ। ତହୁଁ ତାଙ୍କର ପୁତ୍ର ମନସୀ ତାଙ୍କର ପଦରେ ରାଜ୍ୟ କଲେ।